ଚିତ୍ର ବାଇଶ ଦୁଇଟା ବାଟ ଯୀଶୁ ଶିକ୍ଷା ଦଉଥିଲେ ଯେ ଜୀବନର ଦୁଇଟା ବାଟ ଆର୍ ଦୁଇଟା ଠାନ୍ ଅଛି। ଯେନ୍ ଯୀଶୁକେ ବିଶ୍ୱାସ ନେଇ କରେ ଆର୍ ନିଜର ରକ୍ଷା କରବା ଲୋକ ବୋଲି ନେଇ ମାନେ ସେ ଓସାର ରାସ୍ତାନେ ପାପ ମରଣ ଆର୍ ସବୁଦିନର ନରକ ଡଣକେ ଯିବା। ମନୁଷ୍ୟର ଜନମ ନୁ ଆର୍ ଅଭ୍ୟାସ ନୁ ସେ ପାପିଏ ଆର୍ ଇଟା ତାର ପରକୁତ ଠାନେ। ଆର୍ ଗୋଟେ ସାନ୍ଟା ରାସ୍ତା ଅଛେ ଯେନ୍ଟାକି କ୍ଷମା ଶାନ୍ତି ଆର୍ ଜୀବନେ, ସେଟା ସରକ୍କେ ମାପରୁ ପାକ୍କେ ନେସି। ଏନେ ସମ୍ବାକେ ହେଲେ ତମେ ଯୀଶୁକେ ପୁରା ବିଶ୍ୱାସ କରି ପାପକେ ପୁରା ଛାଡ଼ବାକେ ପଡ଼ବା। ଯୀଶୁ କହେସନ୍, ମୁଇଁ ହଉଛେ ବାଟଦୁଆର, ମୋର ଭିତର ଦେଇ କରି ତମେ ସମ୍ବ ଆର୍ ରକ୍ଷା ପାଇବ। ଇ ଶାନ୍ଟା ବାଟନେ ପାପର କିଛି ବିଚାର ନାହିଁ, କାଁ ଯେ ବୋଇଲେ ପାପର ଦାମ ଯୀଶୁ କୃଷ୍ଣନେ ଦିଦିଛନ୍। ଯଦି ତମେ ଯୀଶୁ ପଛେ ଯିବାକେ ଚାହୁଁଛ ତେବେ ତମେ ଏନ୍ତା କରି ପ୍ରାର୍ଥନା କରି ମହାପୁରୁକେ କହ, ମହାପୁରୁ ମୁଇଁ ଜାଣୁଛେ ଯେ ମୁଇଁ ଗୋଟେ ପାପୀ, ମୁଇଁ ବିଶ୍ୱାସ କରୁଛେ ଯେ ଯୀଶୁ କୃଷ କାଟନେ ମରିକରି ମୋର ପାପର ଦାମ ଦେଇଦେଲେ ନା, ମୋକେ କ୍ଷମା କର ଆର୍ ମୋର ହୃଦକେ ପାପରନୁ ସଫା କରିଦିଅ, ମୋକେ ତମର ପରିବାରନେ ରଖ। ମୁଇଁ ମରିଗଲା ପଛେ ଯୀଶୁର ଜୀବନ ବାଟେ ଯିବାକେ ଚାହୁଁଛେ ଆର୍ ତମର ସଙ୍ଗେ ସରଗ୍ନେ ରହିବାକେ ଚାହୁଁଛେ। ମହାପୁରୁ ତମକେ ଧନ୍ୟବାଦ ଦଉଛେ, ଏନ୍ତା କରି ତମେ ସୁଦୁବୁଦୁ ପରା ବିଶ୍ୱାସ କରି ମହାପୁରୁକେ ପ୍ରାର୍ଥନା କରବ, ତେବେ ତମେ ସେ ଶାନ୍ଟା ବାଟନେ ସମ୍ବ ଆର୍ ସେନେ ଶାନ୍ତି ଆନନ୍ଦ ସବୁଦିନ କାଜି ରହବା। ଆମେ ଆମର ଭାବନାକେ ଆର୍ ହୃଦୟର କଥାକେ ଯୀଶୁ ଜାନସନ୍।